ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, କର୍ପୋରେଟ୍ ଟିକସ ହାରକୁ ଯୁକ୍ତିଯୁକ୍ତ କରାଯିବା ସହିତ ଭାରତରେ ବ୍ୟବସାୟ କରିବା ସହଜ ହୋଇପାରୁଛି ବୋଲି କହିଲେ ପ୍ରଧାନମନ୍ତ୍ରୀ. ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ 80 ଜଣଙ୍କୁ ଚିହ୍ନଟ କରାଯାଇଛି. ରାଜକୋଟଠାରେ ଆଜି ସନ୍ଧ୍ୟାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କର ହେବ ଶେଷକୃତ୍ୟ. ଆଜି ପ୍ରକାଶ ପାଇବ ଜନଗଣନା ଗେଜେଟ୍ ବିଜ୍ଞପ୍ତି. ପ୍ରଥମ ଥର ପାଇଁ ଜାତିଭିତ୍ତିକ ଜନଗଣନା କରାଯିବ ବୋଲି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଏବଂ ଜଳମାର୍ଗ ବିକାଶ ପ୍ରକଳ୍ପ ଅନ୍ତର୍ଗତ ପାଟନାଠାରେ ଆଜି ଅନୁଷ୍ଠିତ ହେବ ଏକ ପରାମର୍ଶଦାତା କର୍ମଶାଳା. ସାଇପ୍ରସ୍ ସହିତ ଦ୍ୱିପାକ୍ଷିକ ଅର୍ଥନୈତିକ ସମ୍ପର୍କ ବୃଦ୍ଧି ଉପରେ ଭାରତ ଗୁରୁତ୍ୱ ପ୍ରଦାନ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି. ଲିମାସୋଲ୍ଠାରେ ବ୍ୟବସାୟିକ ପ୍ରତିନିଧିଙ୍କ ସହ ଏକ ବୈଠକରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି. ସାଇପ୍ରସ୍ ଦୀର୍ଘଦିନ ଧରି ଭାରତର ଏକ ବିଶ୍ୱସ୍ତ ସହଯୋଗୀ ରାଷ୍ଟ୍ର ହୋଇଆସିଛି. ସାଇପ୍ରସ୍ର ବ୍ୟବସାୟୀ ଗୋଷ୍ଠୀ ଭାରତରେ ପୁଞ୍ଜିନିବେଶ କରିବା ସହିତ କେତେକ ଭାରତୀୟ କମ୍ପାନୀ ସାଇପ୍ରସ୍କୁ ୟୁରୋପର ପ୍ରବେଶ ଦ୍ୱାର ଭାବେ ମାନ୍ୟତା ପ୍ରଦାନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର 150 US ଡଲାର ରହିଛି. ସାମୁଦ୍ରିକ ଏବଂ ବନ୍ଦର ବିକାଶ, ଜାହାଜ ନିର୍ମାଣ ଆଦି ବିଭିନ୍ନ କ୍ଷେତ୍ରରେ ଆର୍ଥିକ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ବେସାମରିକ ବିମାନ ଚଳାଚଳ କ୍ଷେତ୍ର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଏ କ୍ଷେତ୍ରକୁ ପ୍ରାଥମିକତା ପ୍ରଦାନ କରୁଛି. ଜିଏସ୍ଟି କାର୍ଯ୍ୟକାରୀ ହେବା ଦ୍ୱାରା ଏକ ରାଷ୍ଟ୍ର ଏକ ଟିକସ ଧାରଣା ଦେଶରେ ପ୍ରବର୍ତ୍ତନ ହୋଇପାରିଛି. କର୍ପୋରେଟ୍ ଟିକସ ହାରକୁ ଯୁକ୍ତିଯୁକ୍ତ କରାଯିବା ସହିତ ଭାରତରେ ବ୍ୟବସାୟ କରିବାର ସହଜତା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି.
आज विश्व में भारत बहुत तेजी से ग्रो करने वाला एक इमर्जिंग इकोनॉमी में इसका स्थान है. साथियों, आप भलीभांति जानते हैं, हमने टैक्स रिफॉर्म्स किए हैं, जीएसटी के साथ वन नेशन वन टैक्स प्रणाली लाई गई है, कॉर्पोरेट टैक्स रिस्टलाइज किया गया है, हजारों की संख्या में कानूनों में डिक्रिमिनलाइजेशन करने का काम हमने किया है. हमने ईज ऑफ डूइंग बिजनेस के साथ साथ ट्रस्ट ऑफ डूइंग बिजनेस उस पर भी उतना ही बल दिया है. आज भारत में स्पष्ट नीति है, उसके साथ साथ स्टेबल पॉलिटी भी है.
ଗତ 10 ବର୍ଷ ମଧ୍ୟରେ ଭାରତରେ ଡିଜିଟାଲ୍ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି. ବିଶ୍ୱର 50% ଆର୍ଥିକ କାରବାର ଡିଜିଟାଲ୍ ମାଧ୍ୟମରେ ହେଉଥିବା ନେଇ ପ୍ରଧାନମନ୍ତ୍ରୀ କହିବା ସହିତ ୟୁପିଆଇ ନେଟୱାର୍କରେ ସାଇପ୍ରସ୍କୁ ସାମିଲ କରିବା ସଂକ୍ରାନ୍ତ ଆଲୋଚନାକୁ ସ୍ୱାଗତ କରିଛନ୍ତି.
पिछले 10 वर्षों में डिजिटल रिवॉल्यूशन आया है, फाइनेंशियल इंक्लूजन एक मिसाल बना है. यूपीआई के माध्यम से आज विश्व का 50% डिजिटल ट्रांजेक्शन भारत में होता है. फ्रांस जैसे कई देश इससे जुड़े हैं, साइप्रस को भी इससे जुड़ने के लिए बात चल रही है और मैं इसका स्वागत करता हूं.
ନିର୍ମାଣ କ୍ଷେତ୍ରଗୁଡ଼ିକରେ ମଧ୍ୟ ଭାରତ ପଦକ୍ଷେପ ଗ୍ରହଣ କରୁଛି. କୃତ୍ରିମ ବୁଦ୍ଧିମତା ଆଧାରିତ ପଦକ୍ଷେପ, କ୍ୱାଣ୍ଟମ୍, ସେମିକଣ୍ଡକ୍ଟର, ଆଣବିକ ଶକ୍ତି ଆଦି ବିଭିନ୍ନ କ୍ଷେତ୍ରରେ ମିଶନ ମୋଡ୍ରେ କାର୍ଯ୍ୟ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଭବିଷ୍ୟତ ଭିଭିଭୂମି ନିର୍ମାଣ କ୍ଷେତ୍ରରେ ଭାରତ ବାର୍ଷିକ $100 ବିଲିୟନ୍ ଅଧିକ ନିବେଶ କରୁଛି ଏବଂ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବା କ୍ଷେତ୍ରରେ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତ ସାଇପ୍ରସ୍ ଗ୍ରୀସ୍ ବ୍ୟବସାୟ ନିବେଶ ପରିଷଦ ଗଠନ ସ୍ୱାଗତ କରିଛନ୍ତି. ବ୍ୟବସାୟ ପ୍ରତିନିଧିଙ୍କୁ ଭାରତ ଗସ୍ତ କରିବା ସହ ଦେଶର ଅଭିବୃଦ୍ଧିଶୀଳ ଅର୍ଥନୀତିରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି ସାଇପ୍ରସ୍ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିସିଙ୍କ ସହ ନିକୋସିଆଠାରେ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବେ. ଶିକ୍ଷା, ପ୍ରଯୁକ୍ତିବିଦ୍ୟା, ଆଞ୍ଚଳିକ ସୁରକ୍ଷା ଆଦି ବିଭିନ୍ନ ପ୍ରସଙ୍ଗରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବାର ଆଶା କରାଯାଉଛି. ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଭୋଜିର ଆୟୋଜନ କରାଯାଇଛି. ଏଥିସହ ସାଇପ୍ରସ୍ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ କାନାଡ଼ା ଅଭିମୁଖେ ଯାତ୍ରା କରିବେ. ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଡିଏନ୍ଏ ପରୀକ୍ଷଣ ମାଧ୍ୟମରେ 80 ଜଣଙ୍କୁ ଚିହ୍ନଟ କରାଯାଇଛି. ସେଥିମଧ୍ୟରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଅନ୍ତର୍ଭୁକ୍ତ. ଅହମ୍ମଦାବାଦ ସିଭିଲ୍ ହସ୍କିଟାଲର ଅତିରିକ୍ତ ଅଧୀକ୍ଷକ ଡକ୍ଟର ରଜନୀଶ ପଟେଲ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଗତ ରାତି ସୁଦ୍ଧା ଚିହ୍ନଟଙ୍କ ମଧ୍ୟରୁ 33 ଜଣଙ୍କର ମରଶରୀର ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି. ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ମୃତ୍ୟୁରେ ଗୁଜରାଟ ସରକାର ଆଜି ରାଜ୍ୟ ଶୋକ ଘୋଷଣା କରିଛନ୍ତି. ରାଜ୍ୟର ସମସ୍ତ ସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ସନ୍ଧ୍ୟାରେ ରାଜକୋଟଠାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ। 2016-21 ପର୍ଯ୍ୟନ୍ତ ଶ୍ରୀ ରୂପାନୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ବିଦେଶରେ ରହୁଥିବା 3 ଜଣ ମୃତ ଯାତ୍ରୀଙ୍କ ପରିବାରବର୍ଗ ଏପର୍ଯ୍ୟନ୍ତ ସେମାନଙ୍କର ଡିଏନ୍ଏ ନମୁନା ପ୍ରଦାନ କରିନାହାନ୍ତି। ଆସନ୍ତାକାଲି ସନ୍ଧ୍ୟାରେ ସେମାନେ ପହଞ୍ଚିବାର ଆଶା କରାଯାଉଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତକାଲି ନୂଆଦିଲ୍ଲୀଠାରେ ଆଗାମୀ ଜନଗଣନା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ଜନଗଣନା ଗେଜେଟ୍ ବିଜ୍ଞପ୍ତି ଆଜି ପ୍ରକାଶ ପାଇବ। ପ୍ରଥମଥର ପାଇଁ ଜାତିଭିତ୍ତିକ ଜନଗଣନା କରାଯିବ ବୋଲି ସେ କହିଛନ୍ତି। ପ୍ରାୟ 34 ଲକ୍ଷ ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକ ଓ 1,30,000 ଜନଗଣନା କାର୍ଯ୍ୟକର୍ତ୍ତା ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ଆଧାରରେ ଏହି ଗଣନା କାର୍ଯ୍ୟ କରିବେ। 2ଟି ପର୍ଯ୍ୟାୟରେ ଜନଗଣନା କାର୍ଯ୍ୟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆବାସ ତାଲିକାକରଣ, ପ୍ରତ୍ୟେକ ପରିବାରର ବାସସ୍ଥାନ, ସମ୍ପତ୍ତି, ସାମ୍ପ୍ରତିକ ସ୍ଥିତି ଆଦି ନେଇ ତଥ୍ୟ ସଂଗ୍ରହ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା, ପ୍ରତ୍ୟେକ ପରିବାରରେ ସଦସ୍ୟ ସଂଖ୍ୟା, ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଏବଂ ଅନ୍ୟାନ୍ୟ ବିବରଣୀ ସଂଗ୍ରହ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର ମାଧ୍ୟମରେ ଏହି ଜନଗଣନା କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ତଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି। ଏହି ବୈଠକରେ ସ୍ୱରାଷ୍ଟ୍ର ସଚିବ ଓ ଅନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ପୁଡୁଚେରୀସ୍ଥିତ ଜିପ୍ମର୍ର ଏପିଜେ ଅବଦୁଲ କଲାମ ଅଡିଟୋରିୟମ୍ଠାରେ ରାଷ୍ଟ୍ର ଗଠନରେ ପରିବେଶଗତ ସ୍ଥିରତା ଶୀର୍ଷକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଯୋଗଦେବେ। ଶ୍ରୀ ଧନକଡ଼ 3 ଦିନିଆ ଗସ୍ତରେ ଯାଇ ଗତକାଲି ପୁଡୁଚେରୀଠାରେ ପହଞ୍ଚିଛନ୍ତି। ଅପରାହ୍ନ 4ଟାରୁ 5ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ନିରନ୍ତର ବିକାଶ ନେଇ ଆଲୋଚନା ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ଉପରାଷ୍ଟ୍ରପତି ଶ୍ରୀ ଧନକଡ଼ ଜିପ୍ମର୍ ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ କର୍ମଚାରୀଙ୍କ ସହ ଏକ ମତ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେବେ। ଏକ୍ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଉପରାଷ୍ଟ୍ରପତି ଚାରାରୋପଣ କରିବେ। ଆସନ୍ତାକାଲି ଉପରାଷ୍ଟ୍ରପତି ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଯିବେ। ବିହାରର ପାଟନାଠାରେ ଆଜି ଜଳମାର୍ଗ ବିକାଶ ପ୍ରକଳ୍ପ ଅନ୍ତର୍ଗତ ଏକ ପରାମର୍ଶଦାତା କର୍ମଶାଳା ଅନୁଷ୍ଠିତ ହେବ। ଭାରତୀୟ ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି କର୍ମଶାଳାରେ ଜାତୀୟ ଜଳପଥ ଗଙ୍ଗାନଦୀ ପ୍ରଥମ ପର୍ଯ୍ୟାୟ ଉପରେ ଆଲୋଚନା ହେବ। ପୂର୍ବ ଭାରତରେ ଅନ୍ତର୍ଦେଶୀୟ ଜଳପଥ ନୀତି ଗଠନ କରିବାରେ ଏହି ଉଚ୍ଚସ୍ତରୀୟ ଆନ୍ତଃ ମନ୍ତ୍ରୀସ୍ତରୀୟ ଆଲୋଚନା ସହାୟକ ହେବ ବୋଲି ଜଣାପଡ଼ିଛି। ବନ୍ଦର ଜାହାଜ ଚଳାଚଳ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି କର୍ମଶାଳାରେ ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ, ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ଶାନ୍ତନୁ ଠାକୁର, ବିହାରର ମନ୍ତ୍ରୀ ବିଜୟ ଚୌଧୁରୀ ଏବଂ ଶିଲା କୁମାରୀ ଏବଂ ଉତ୍ତରପ୍ରଦେଶ ପରିବହନ ମନ୍ତ୍ରୀ ଦୟାଶଙ୍କର ସିଂହ ପ୍ରମୁଖ ଯୋଗଦେବେ। ଅନ୍ୟମାନଙ୍କ ମଧ୍ୟରେ ବୈଷୟିକ ବିଶେଷଜ୍ଞ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭାଗୀୟ ପ୍ରମୁଖ ଅଧିକାରୀ ଏହି କର୍ମଶାଳାରେ ଯୋଗଦେବେ। ଜାତୀୟ ଜଳପଥ ପ୍ରଥମ ପର୍ଯ୍ୟାୟରେ ମାଲ ପରିବହନ ଅଭିବୃଦ୍ଧି ନେଇ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ବିହାର, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଏହି ପର୍ଯ୍ୟାୟ ଜଳପଥ ଦ୍ୱାରା ବିଶେଷ ସୁଫଳ ପାଇବ ବୋଲି ଆଶା କରାଯାଉଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ସାଇବର ଠକେଇ ଅନ୍ଲାଇନ୍ରେ କିପରି ସୁରକ୍ଷିତ ରହିବେ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରର ନିର୍ଦ୍ଦେଶକ ଲେଫ୍ଟନାଣ୍ଟ କର୍ଣ୍ଣେଲ ବାଦଲ କୌଶିକ ଏବଂ ସାଇବର ସୁରକ୍ଷା ବିଶେଷଜ୍ଞ ଗୁଲସନ ରାଇ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123421050 ଏବଂ 01123341444 ନମ୍ଘରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 92890940044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଇରାନ ଏବଂ ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧ ଚତୁର୍ଥ ଦିନରେ ପହଞ୍ଚିଛି। ଉଭୟ ପକ୍ଷର ଆକ୍ରମଣ ଏବଂ ପ୍ରତିଆକ୍ରମଣରେ ବହୁ ଲୋକ ମୃତାହତ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ଉଭୟ ରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଇରାନର ସାମରିକ ଘାଟିଗୁଡ଼ିକୁ ଲକ୍ଷ୍ୟ କରି ଇସ୍ରାଏଲ୍ ସେନା ପକ୍ଷରୁ ବ୍ୟାପକ ଆକ୍ରମଣ କରାଯାଇଛି। ଉଭୟ ଦେଶରେ ବସବାସ କରୁଥିବା ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ଉପରେ ଭାରତୀୟ ଦୂତାବାସ ନିରନ୍ତର ସମୀକ୍ଷା କରୁଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି। କର୍ପୋରେଟ୍ ଟିକସ ହାରକୁ ଯୁକ୍ତିଯୁକ୍ତ କରାଯିବା ସହିତ ଭାରତରେ ବ୍ୟବସାୟ କରିବା ସହଜ ହୋଇପାରୁଛି ବୋଲି କହିଲେ ପ୍ରଧାନମନ୍ତ୍ରୀ। ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ 80 ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜକୋଟଠାରେ ଆଜି ସନ୍ଧ୍ୟାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାନୀଙ୍କର ହେବ ଶେଷକୃତ୍ୟ। ଆଜି ପ୍ରକାଶ ପାଇବ ଜନଗଣନା ଗେଜେଟ୍ ବିଜ୍ଞପ୍ତି। ପ୍ରଥମ ଥର ପାଇଁ ଜାତିଭିତ୍ତିକ ଜନଗଣନା କରାଯିବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଜଳମାର୍ଗ ବିକାଶ ପ୍ରକଳ୍ପ ଅନ୍ତର୍ଗତ ପାଟନାଠାରେ ଆଜି ଅନୁଷ୍ଠିତ ହେବ ଏକ ପରାମର୍ଶଦାତା କର୍ମଶାଳା। ସମ୍ବାଦ ଶେଷ ହେଲା।